ଆଜ୍ଞା ନମସ୍କାର, ମୁଁ କବିତା ସାହୁ, ଗ୍ରାମ ଚକଧୁରାପୁର, ଜିଲ୍ଲା କେନ୍ଦୁଝର ବାସିନ୍ଦା ଅଟେ। ମୋ ଉପବନ ବାଣୀର ଜଣେ ନିୟମିତ ଶ୍ରୋତା ଅଟେ। ମୋ ଉପବନ ବାଣୀ ମୁଁ ନିଜେ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣିବା ପାଇଁ ଅନୁରୋଧ କରିଥାଏ। ଏହି ଉପବନ ବାଣୀ ମାଧ୍ୟମରେ ବିଭିନ୍ନ ଚାଷ ଏବଂ ଗର୍ଭବତୀ ଓ ପ୍ରସୂତି ମାଆର ଯତ୍ନ ଏଭଳି ଶୁଣିଥିଲି। ଏବେ ଛତୁ ଚାଷ ବିଷୟରେ ଶୁଣିଲି। ଛତୁ ଚାଷ ପ୍ରଣାଳୀଟି ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି।